ଆଖେନକର ବିଚାର ଈଶ୍ୱରକର ଆଗୁପଟେ ଜିହୁଶୁଆ ସବ ଇସ୍ରାଏଲ ମନକେ ଖାଡ଼ା କରଲେନ୍ ଆର୍ ଈଶ୍ୱର ଆଖେନକେ ଦେଖାଇ ଦେଲେ ଆର୍ ତଖନେ ଜିହୁଶୁଆ ଆଖନକେ ପୁଛଲେ ତୈ କା କେରହିସ୍ ତଖନ ସେ କହଲେ ସୁଥୁଏ ଆମେ ଈଶ୍ୱରକର ସାମ୍ନେ ପାପ କେରି ଆମେ ଯଖନ ଜିରୋହକର ଲୁଟେକ ଜିନିଷ ମନକେ ଦେଖଲିଏ ତଖନ ଏକଟା ବେଶ ଲୁଗା ଏକ ଖେଚା ରୂପା ଆର୍ ଏକ ଟୁକୁରା ସୋନା ଦେଖା ରିହିଏ ଆର୍ ଆମେ ସେ ମନକେ ଲେ ରିହିଏ ଆର୍ ତଖନେ ଆଖନକର ତାମ୍ବୁ ସେ ଉ ସବ ଲୁଟେକ ଜିନିଷ ମନକେ କାଇକ ଝନ୍ ଏବଦିନ ଲେକେ ବାହାରାଲ ଆଣଲଥି ତଖନ ଈଶ୍ୱରକର ଆଦେଶ ମତେ ତେକେ ମରାଇ ହୁକୁମ ହେଲେ ଆର୍ ତେକେ ମରାଇ ଫେକଲଥି ଇବାର ଈଶ୍ୱର ତେକର ସବ ରାଗ ମାଟି କେରକେ କହଲେନ୍ ସବ ସୈନ୍ୟ ଲେକେ ଆକ୍ରମଣ କରଲେ ଅୟ ନଗର ଆୱା ନା ଡେରାଇସା କାଲେ ଇ ନଗରଟା ତୋହନି କେରେଇ ହତନ୍ ତଖନ ଈଶ୍ୱର ବାଧ୍ୟ ହେଇକେ ଇସ୍ରାଏଲ ମନକେ ଅୟ ନଗର ଆକ୍ରମଣ କରେଲେ ଆର୍ ଦଖଲ କରେଲେ ଲାଗଲେନ୍।